You are listening Live Voice. For more episodes, visit mokani.in.
ସୁଫି ସନ୍ଥ ଫରିଦ ସମସ୍ତଙ୍କୁ ଗୋଟିଏ ଉପଦେଶ ଦିଅନ୍ତି ଯେ ପବନ ଭଳି ହୁଅ। ଏହାର ମର୍ମାର୍ଥ ବୁଝିବା ଲାଗି ସେ କଥାଟିଏ କହୁଥିଲେ। ସେ ଜନ୍ମ ହେବ ପୂର୍ବରୁ ତାର ମା ସ୍ୱପ୍ନ ଦେଖୁଥିଲେ ଯେ ତାଙ୍କ ଗର୍ଭରୁ ଜନ୍ମଲାଭ କରିବାକୁ ଯାଉଥିବା ପୁତ୍ର ପ୍ରକୃତରେ ଜଣେ ଦେବଦୂତ। ପୃଥିବୀରେ କିଛି କାଳ କାଟିବା ଲାଗି ସେ ଜନ୍ମ ନେଉଛନ୍ତି। ଜନ୍ମ ହେବା ପରେ ପୁତ୍ରଟି ଚନ୍ଦ୍ରକଳା ଭଳି ବଢ଼ିବାକୁ ଲାଗିଲା। ସେ ଥିଲା ଅତ୍ୟନ୍ତ ସୌମ୍ୟ ଦର୍ଶନ ଏବଂ ଗୁଣରେ ଅତୁଳନୀୟ। ପରିବାରରେ ସେ ରହୁଥିଲା, କିନ୍ତୁ ସେ ଅଛି ବୋଲି କେହି ଜାଣିପାରୁନଥିଲେ, କାରଣ ତା ପାଖରେ ଲେଶ ମାତ୍ର ଅହଙ୍କାର ନଥିଲା। ତାର ଅସ୍ତିତ୍ୱର ଓଜନ ହିଁ ନଥିଲା। ସେ ସବୁକିଛି ସ୍ୱାଭାବିକ ଭାବେ ଗ୍ରହଣ କରୁଥିଲା। ତାଠାରେ ଆପତ୍ତି, ଅଭିଯୋଗ, ଜିଦି, ଖୁମାଣ କିଛି ହେଲେ ନଥିଲା। ସେ ସର୍ବଦା ରହୁଥିଲା ଏକ ନିର୍ବିକଳ୍ପ ଆନନ୍ଦରେ ଆପ୍ଲୁତ। ଠିକ୍ ଯେମିତି ପବନ ଏ ପୃଥିବୀରେ ଚଳପ୍ରଚଳ କରୁଛି, ଠିକ୍ ସେମିତି ସେ ତାର ଛୋଟ ସଂସାରରେ ଚଳପ୍ରଚଳ କରୁଥିଲା। ସେ ପ୍ରକୃତରେ ଥିଲା ପୃଥିବୀକୁ ଆସିଥିବା ଜଣେ ଦେବଦୂତ। ତାର ସମୟ ପୂରିଗଲା, ତେଣୁ ସେ ଅକାଳରେ ଇହଦାମ ଛାଡ଼ିଦେଲା। କିନ୍ତୁ ଦେଖ, ବଞ୍ଚିଥିବା ବେଳେ ଯିଏ ତାର ଓଜନର କଣିକାଟିଏ ବି ପରିବାର ଉପରେ ପଡ଼ିବାକୁ ଦେଇନଥିଲା, ସେ ଯେତେବେଳେ ଚାଲିଗଲା, ତାର ଶୂନ୍ୟତା ଜନିତ ଦୁଃଖରେ ପରିବାର ଯେମିତି ଭୁଷୁଡ଼ି ପଡ଼ିଲା। ଏହି ପୃଥିବୀରୁ ଯଦି ପବନ ଚାଲିଯାଏ ଅବସ୍ଥା କ'ଣ ହେବ? ପରିବାରର ଅବସ୍ଥା ସେମିତି ହୋଇଗଲା। ଏହା କହିସାରି ଫରିଦ କହିଲେ, ଏବେ କୁହ, ପବନ ଭଳି ହୋଇ ବଞ୍ଚିପାରିବ? ଯଦି ପାରିବ ତେବେ ଜୀବନ ସାର୍ଥକ ହେବ।
This episode was brought to you by Live Voice, a more kind initiative.